ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ନୂଆଦିଲ୍ଲୀରେ ଆସନ୍ତା ମଙ୍ଗଳବାର ଦିନ ପଞ୍ଚମ ଜାତୀୟ ଜଳ ପୁରସ୍କାର 2023 ପ୍ରଦାନ କରିବେ ରାଷ୍ଟ୍ରପତି. ବାରାଣସୀ ଗସ୍ତ ଅବସରରେ ଆଜି ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ. ନୂଆଦିଲ୍ଲୀରେ ଆସନ୍ତାକାଲି ଆରମ୍ଭ ହେବ ଦୁଇଦିନିଆ ସହରାଞ୍ଚଳ ଜମି ରେକର୍ଡ ସର୍ଭେରେ ଆଧୁନିକ ଜ୍ଞାନକୌଶଳର ଉପଯୋଗ ଶୀର୍ଷକ ଆନ୍ତର୍ଜାତିକ କର୍ମଶାଳା. ଇଣ୍ଡୋନେସିଆର ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେଲେ ପ୍ରୋବୋଓ ସୁବିଆଣ୍ଟୋ ଏବଂ ବେଙ୍ଗାଲୁରୁ ଟେଷ୍ଟରେ ଭାରତକୁ 8 ୱିକେଟ୍ରେ ପରାସ୍ତ କଲା ନ୍ୟୁଜିଲାଣ୍ଡ. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ମଙ୍ଗଳବାର ଦିନ ନୂଆଦିଲ୍ଲୀରେ ପଞ୍ଚମ ଜାତୀୟ ଜଳ ପୁରସ୍କାର 2023 ପ୍ରଦାନ କରିବେ. ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ 9 ବର୍ଗରେ 38 ଜଣଙ୍କୁ ବିଜେତା ଭାବେ ମନୋନୀତ କରାଯାଇଛି. 9 ବର୍ଗ ମଧ୍ୟରେ ରାଜ୍ୟ, ଜିଲ୍ଲା, ଗ୍ରାମପଞ୍ଚାୟତ, ସହରାଞ୍ଚଳ, ସ୍ଥାନୀୟ ସଂସ୍ଥା, ଜଳ ଉପଭୋକ୍ତା ସଂଘ, ନାଗରିକ ସମାଜ ଆଦି ଅନ୍ତର୍ଭୁକ୍ତ. ଶ୍ରେଷ୍ଠ ରାଜ୍ୟବର୍ଗରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଉତ୍ତରପ୍ରଦେଶ ଦ୍ୱିତୀୟ, ଗୁଜରାଟ ଏବଂ ପୁଡୁଚେରୀ ମିଳିତ ଭାବେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି. ପୁରସ୍କାର ବାବଦରେ ମାନପତ୍ର, ଟ୍ରଫି ସହ ନିର୍ଦ୍ଦିଷ୍ଟ ବର୍ଗରେ ନଗଦ ଅର୍ଥ ପ୍ରଦାନ କରାଯିବ. ଜଳ ପରିଚାଳନା ଏବଂ ସଂରକ୍ଷଣ ସମ୍ପର୍କରେ ଜାତୀୟ ସ୍ତରରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ସରକାର ଏଭଳି ବ୍ୟାପକ ଅଭିଯାନକୁ ହାତକୁ ନେଇଛନ୍ତି ବୋଲି ମନ୍ତ୍ରଣାଳୟ କହିଛି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କ ସଂସଦୀୟ କ୍ଷେତ୍ର ବାରାଣସୀ ଗସ୍ତ କରିବେ. ସେଠାରେ ପ୍ରାୟ 6,100 କୋଟି ଟଙ୍କା ବ୍ୟୟ ଅଟକଳରେ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ. ଅପରାହ୍ନ 2 ପ୍ରଧାନମନ୍ତ୍ରୀ କାଶୀରେ ପହଞ୍ଚବେ ଏବଂ ଆର୍ଜେ ଶଙ୍କର ଚକ୍ଷୁ ଚିକିତ୍ସାଳୟକୁ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି. ବାରାଣସୀର ସିଗ୍ରା ଷ୍ଟାଡିୟମ୍ଠାରେ ଅପରାହ୍ନ 4:15 ଏକାଧିକ ଉନ୍ନୟନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ. ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀ ଆନ୍ତର୍ଜାତିକ ବିମାନ ବନ୍ଦରର ନୂତନ ଟର୍ମିନାଲ୍ କୋଠା ସହିତ ରନ୍ୱେ ସମ୍ପ୍ରସାରଣ ଏବଂ ଆନୁଷଙ୍ଗିକ କାର୍ଯ୍ୟର ଶିଳାନ୍ୟାସ କରିବେ. ଆଗ୍ରା, ଦରଭଙ୍ଗା, ବାଗଡୋଗ୍ରା ବିମାନ ବନ୍ଦରରେ ନୂତନ ସିଭିଲ୍ ଏନ୍କ୍ଲେଭ୍ର ଶିଳାନ୍ୟାସ କରିବାର ମଧ୍ୟ କାର୍ଯ୍ୟସୂଚୀ ରହିଛି. ଏଥିସହ ରେୱା ବିମାନ ବନ୍ଦର, ମହାମାୟା ବିମାନ ବନ୍ଦର, ଅମ୍ବିକାପୁର ଏବଂ ସାରସୁଆ ବିମାନ ବନ୍ଦରର ନୂତନ ଟର୍ମିନାଲ୍ କୋଠାକୁ ଭର୍ଚୁଆଲ୍ ମାଧ୍ୟମରେ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି. ଖେଲୋ ଇଣ୍ଡିଆ ଯୋଜନା ଏବଂ ସ୍କାର୍ଟ ସିଟି ମିଶନ ଅଧୀନରେ ପ୍ରଧାନମନ୍ତ୍ରୀ ବାରାଣସୀ କ୍ରୀଡ଼ା କମ୍ପ୍ଲେକ୍ସର 210 କୋଟି ଟଙ୍କାରୁ ଅଧିକ ମୂଲ୍ୟର ପୁନଃ ନିର୍ମାଣର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟକୁ ଲୋକାର୍ପଣ କରିବେ. ନୂଆଦିଲ୍ଲୀରେ ଆସନ୍ତାକାଲି ସହରାଞ୍ଚଳ ଜମି ରେକର୍ଡ ସର୍ଭେରେ ଆଧୁନିକ ଜ୍ଞାନକୌଶଳର ଉପଯୋଗ ଶୀର୍ଷକ ଆନ୍ତର୍ଜାତିକ କର୍ମଶାଳା ଆରମ୍ଭ ହେବ. ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଏହାକୁ ଉଦ୍ଘାଟନ କରିବେ. ସହରାଞ୍ଚଳ ଜମି ରେକର୍ଡ ବ୍ୟବସ୍ଥାରେ ବିଶ୍ୱସ୍ତରୀୟ ଢାଞ୍ଚାର ଉପଯୋଗ ଲକ୍ଷ୍ୟରେ ଏହି କର୍ମଶାଳାର ଆୟୋଜନ କରାଯାଉଛି. ଦୁଇଦିନିଆ ସମ୍ମିଳନୀରେ କେନ୍ଦ୍ର, ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ରାଜସ୍ୱ, ନଗର ଉନ୍ନୟନ ବିଭାଗର ବରିଷ୍ଠ ଅଧିକାରୀ ଏବଂ ଆନ୍ତର୍ଜାତିକ ବିଶେଷଜ୍ଞ ଓ ପ୍ରଯୁକ୍ତିବିଦ୍ୟା ସହ ସଂଶ୍ଳିଷ୍ଟ ଅନୁଷ୍ଠାନ କର୍ମକର୍ତ୍ତା ଯୋଗଦେଇ ଏହି ପ୍ରସଙ୍ଗ ଉପରେ ମତ ବିନିମୟ କରିବେ। ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଇଣ୍ଡିମେଣ୍ଟର ସହଯୋଗୀ ଦଳଗୁଡ଼ିକ ମଧ୍ୟରେ ହୋଇଥିବା ଆସନ ବଣ୍ଟନରେ ରାଷ୍ଟ୍ରୀୟ ଜନତା ଦଳ ଅସନ୍ତୋଷ ପ୍ରକାଶ କରିଛି। ଦଳର ବରିଷ୍ଠ ନେତା ମନୋଜ କୁମାର ଝା କହିଛନ୍ତି, ଆସନ ଆବଣ୍ଟନ ପୂର୍ବରୁ ତାଙ୍କ ଦଳ ସହ କୌଣସି ଆଲୋଚନା ହୋଇନାହିଁ। ଅନ୍ୟପକ୍ଷରେ ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ରାଜେଶ ଠାକୁର ରାଷ୍ଟ୍ରୀୟ ଜନତା ଦଳର ଅଭିଯୋଗକୁ ଖଣ୍ଡନ କରିବା ସହ ଆସନ ବଣ୍ଟନ ପୂର୍ବରୁ ସବୁ ସହଯୋଗୀଙ୍କ ସହ ବିଚାର ବିମର୍ଶ କରାଯାଇଥିଲା ବୋଲି କହିଛନ୍ତି। ସୂଚନାଯୋଗ୍ୟ, ଇଣ୍ଡିମେଣ୍ଟର ଆସନ ବୁଝାମଣା ଆଧାରରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ଏବଂ କଂଗ୍ରେସ 70 ଆସନରୁ ନିର୍ବାଚନ ଲଢ଼ିବେ। ଆର୍ଜେଡି ଏବଂ ସିପିଆଇଏମ୍ଏଲ୍ 11 ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଆସନ୍ତା ଜାନୁଆରୀ 8-10 ପର୍ଯ୍ୟନ୍ତ ପ୍ରବାସୀ ଭାରତୀୟ ଦିବସ ଅନୁଷ୍ଠିତ ହେବ। କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ପ୍ରଦତ୍ତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମୋଦନ କରିଛନ୍ତି। ଭୁବନେଶ୍ୱର ଜନତା ମଇଦାନଠାରେ ଏ ନେଇ ଏକ ସମାରୋହ ଆୟୋଜିତ ହେବ। ଏଥିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। 1915 ଜାନୁଆରୀ 9 ଦକ୍ଷିଣ ଆଫ୍ରିକାରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଭାରତ ଆଗମନ ସ୍କରଣାର୍ଥେ ଏହି ଦିବସ ପାଳନ କରାଯାଇଥାଏ। ଦେଶର ବିକାଶରେ ପ୍ରବାସୀ ଭାରତୀୟଙ୍କ ଭୂମିକା ବହୁ ଗୁରୁତ୍ୱପୂର୍ଣ୍ଣ ଏବଂ ଏହାକୁ ମାନ୍ୟତା ଦେବା ଲକ୍ଷ୍ୟରେ 2003 ପ୍ରବାସୀ ଭାରତୀୟ ଦିବସ ପାଳିତ ହୋଇଆସୁଛି। ମଧ୍ୟପ୍ରଦେଶର ଇନ୍ଦୋରଠାରେ ଗତ ପ୍ରବାସୀ ଭାରତୀୟ ଦିବସ ଅନୁଷ୍ଠିତ ହୋଇଥିଲା। ଦିଲ୍ଲୀର ରୋହିଣୀସ୍ଥିତ କେନ୍ଦ୍ରୀୟ ରିଜର୍ଭ ପୁଲିସ୍ ଫୋର୍ସ ସିଆର୍ପିଏଫ୍ର ଏକ ସ୍କୁଲ୍ ବାହାରେ ଆଜି ବିସ୍ଫୋରଣ ଘଟିଛି। ସକାଳେ ଘଟିଥିବା ଏହି ବିସ୍ଫୋରଣରେ ସ୍କୁଲ୍ର କାନ୍ଥ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ନିକଟରେ ଥିବା ଏକ ଦୋକାନର କାଚ ଏବଂ କାର୍ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି। ତେବେ ଏହି ଘଟଣାରେ କେହି ମୃତାହତ ହୋଇନଥିବା ପୁଲିସ୍ ସ୍ୱଷ୍ଟ କରିଛି। ଘଟଣାର ତଦନ୍ତ ଜାରି ରହିଛି ବୋଲି ପୁଲିସ୍ ସୂଚନା ଦେଇଛି। ଇଣ୍ଡୋନେସିଆର ରାଷ୍ଟ୍ରପତି ଭାବେ ପ୍ରବୋଓ ସୁବିଆଣ୍ଟୋ ଦାୟିତ୍ୱ ଗ୍ରହଣ କରିଛନ୍ତି। ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ମୁସଲମାନ ବହୁଳ ତଥା ବିଶ୍ୱର ତୃତୀୟ ବୃହତ୍ତମ ଗଣତାନ୍ତ୍ରିକ ରାଷ୍ଟ୍ରର ଅଷ୍ଟମ ରାଷ୍ଟ୍ରପତି ଭାବେ ଶ୍ରୀ ପ୍ରବୋଓ ଦାୟିତ୍ୱ ନେଇଛନ୍ତି। 73 ବର୍ଷୀୟ ପୂର୍ବତନ ସ୍ୱେଶାଲ୍ ଫୋର୍ସ କମାଣ୍ଡର ଶ୍ରୀ ପ୍ରବୋଓ ଗତ ଫେବୃୟାରୀରେ 14 ତାରିଖରେ ଅନୁଷ୍ଠିତ ନିର୍ବାଚନରେ ପାଖାପାଖି 60% ଭୋଟ୍ ପାଇ ବିଜୟୀ ହୋଇଥିଲେ। ସ୍କୁଲ୍ ପିଲାଙ୍କୁ ମାଗଣା ଭୋଜନ ପ୍ରଦାନ ନୀତି ଆଧାରରେ ସେ ନିର୍ବାଚନ ଲଢ଼ିଥିଲେ। ଆମେରିକାର ଜର୍ଜିଆ ରାଜ୍ୟର ସାପୋଲୋ ଦ୍ୱୀପରେ ଏକ ଯାତ୍ରୀବାହୀ ଡଙ୍ଗା ଓଲଟି ପଡ଼ିବାରୁ ଅତି କମ୍ରେ 7 ଜଣଙ୍କର ମୃତ୍ୟୁ ହୋଇଛି। ଜର୍ଜିଆ ପ୍ରାକୃତିକ ସମ୍ପଦ ବିଭାଗର ମୁଖପାତ୍ର କହିଛନ୍ତି ଆହତ ଲୋକଙ୍କୁ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଆମେରିକା ତଟରକ୍ଷୀ ବାହିନୀ, ଅଗ୍ନିଶମ ବିଭାଗ ଏବଂ ଅନ୍ୟାନ୍ୟ ସଂସ୍ଥା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ବୋଲି ମୁଖପାତ୍ର ସୂଚନା ଦେଇଛନ୍ତି। ଉତ୍ତର ଗାଜାର ବେଇଟ୍ ଲାହିଆ ଅଞ୍ଚଳରେ ଇସ୍ରାଏଲ୍ ଆକ୍ରମଣରେ 70ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଭଗ୍ନାବଶେଷ ତଳେ ଆହୁରି ଅଧିକ ଲୋକ ପୋତି ହୋଇ ରହିଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି। ଗାଜାର ସରକାରୀ ଗଣମାଧ୍ୟମ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉତ୍ତରାଞ୍ଚଳକୁ 16 ଦିନ ଧରି ଇସ୍ରାଏଲ୍ ସେନା ଘେରାଉ କରି ରଖିଥିବାରୁ ସେଠାରେ ଖାଦ୍ୟ, ପାଣି ଏବଂ ଚିକିତ୍ସା ଭଳି ଗୁରୁତ୍ୱପୂର୍ଣ୍ଣ ସେବା ବହୁ ପରିମାଣରେ ବାଧାପ୍ରାପ୍ତ ହୋଇଛି। ତେବେ ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ ମୃତାହତଙ୍କ ସମ୍ପର୍କରେ ଗାଜା ପକ୍ଷରୁ ଦିଆଯାଇଥିବା ସୂଚନା ଅତିରଞ୍ଜିତ ବୋଲି ବର୍ଣ୍ଣନା କରିଛି। ରାଜସ୍ଥାନ ଦେଇ ଯାଇଥିବା ଜାତୀୟ ରାଜପଥ ଧୋଲପୁର ନିକଟରେ ଗତ ରାତିରେ ଏକ ସଡ଼କ ଦୁର୍ଘଟଣାରେ 12 ଜଣଙ୍କର ମୃତ୍ୟୁ ହୋଇଛି। ଏକ ଯାତ୍ରୀବାହୀ ବସ୍ ସହ ଅଟୋରିକ୍ସା ମୁହାଁମୁହିଁ ଧକ୍କା ହୋଇଥିଲା। ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଏବଂ ମହିଳା ଅଛନ୍ତି। ସେମାନେ ବିବାହ ଉତ୍ସବରୁ ଫେରୁଥିଲେ। ବସ୍ ଡ୍ରାଇଭର ଏବଂ କଣ୍ଡକ୍ଟରଙ୍କ ଅବସ୍ଥା ମଧ୍ୟ ଗୁରୁତର ଥିବା ଜଣାପଡ଼ିଛି। ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଭାରତ ନ୍ୟୁଜିଲାଣ୍ଡ ଚଳିତ ତିନିଟିକିଆ କ୍ରିକେଟ୍ ଟେଷ୍ଟ ସିରିଜ୍ର ପ୍ରଥମ ମ୍ୟାଚ୍କୁ ନ୍ୟୁଜିଲାଣ୍ଡ 8 ୱିକେଟ୍ରେ ବିଜୟୀ ହୋଇଛି। ବେଙ୍ଗାଲୁରୁର ଏମ୍ ଚିନ୍ନସ୍ୱାମୀ ଷ୍ଟାଡିୟମ୍ରେ ଚାଲିଥିବା ଏହି ପ୍ରତିଯୋଗିତାରେ ବିଜୟ ପାଇଁ ନ୍ୟୁଜିଲାଣ୍ଡ ସମ୍ମୁଖରେ 107 ରନ୍ର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ବିଜୟ ଲକ୍ଷ୍ୟକୁ ପିଛା କରି ନ୍ୟୁଜିଲାଣ୍ଡ ତା'ର ଦ୍ୱିତୀୟ ଇନିଂସରେ 2 ୱିକେଟ୍ ବିନିମୟରେ 110 ରନ୍ ସଂଗ୍ରହ କରିଛି। ଏହି ବିଜୟ ସହ ନ୍ୟୁଜିଲାଣ୍ଡ ସିରିଜ୍ରେ 1-0 ଆଗୁଆ ରହିଛି। ନ୍ୟୁଜିଲାଣ୍ଡ ପକ୍ଷରୁ କନ୍ୱେ 17 ରନ୍ କରିଥିବାବେଳେ ୱିଲିୟମ୍ସ ଅପରାଜିତ 48 ଏବଂ ରାଚିନ୍ ରବୀନ୍ଦ୍ର ଅପରାଜିତ 39 ରନ୍ ସଂଗ୍ରହ କରି ନ୍ୟୁଜିଲାଣ୍ଡକୁ ବିଜୟ ପ୍ରଦାନ କରିଥିଲେ। ଏହି ଟେଷ୍ଟ ମ୍ୟାଚ୍ର ପ୍ରଥମ ଦିନରେ ବର୍ଷା ଯୋଗୁଁ ଖେଳ ସମ୍ଭବ ହୋଇପାରି ନଥିବାବେଳେ ବାକି 4 ଦିନର ଖେଳରେ ଟେଷ୍ଟ ମ୍ୟାଚ୍ର ଫଳାଫଳ ସମ୍ଭବ ହୋଇପାରିଛି। ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପଭି ନେଇଥିଲା। ସମ୍ପୂର୍ଣ୍ଣ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଭାରତ ପ୍ରଥମ ଇନିଂସରେ ମାତ୍ର 46 ରନ୍ ସଂଗ୍ରହ କରିଥିଲା। ଘରୋଇ ମ୍ୟାଟ୍ରେ ଟେଷ୍ଟ ସିରିଜ୍ରେ ଭାରତର ଏହା ସବୁଠାରୁ ନିମ୍ନତମ ସ୍କୋର। ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ 402 ରନ୍ ସଂଗ୍ରହ କରିଥିଲା। ଭାରତ ଦ୍ୱିତୀୟ ଇନିଂସରେ ସର୍ଫରାଜ ଖାନ୍ଙ୍କ ଶତକ ଏବଂ ରିଷଭ ପନ୍ତଙ୍କ 99 ରନ୍ର ପାଳି ସହାୟତାରେ 462 ରନ୍ ସଂଗ୍ରହ କରିଥିଲା। ନ୍ୟୁଜିଲାଣ୍ଡର ରାଚିନ୍ ରବୀନ୍ଦ୍ର ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ଦ୍ୱିତୀୟ ଟେଷ୍ଟ ଆସନ୍ତା 24 ତାରିଖରେ ପୁନେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ଠାରେ ଖେଳାଯିବ। ମାଲେସିଆଠାରେ ଚାଲିଥିବା ସୁଲତାନ ଅଫ୍ ଜୋହର କପ୍ 2024 ଜୁନିୟର ହକି ପ୍ରତିଯୋଗିତାରେ ଏହି ଅଳ୍ପ ସମୟ ପୂର୍ବରୁ ଭାରତ ଏବଂ ଗ୍ରେଟ୍ ବ୍ରିଟେନ୍ ମଧ୍ୟରେ ମ୍ୟାଚ୍ ଆରମ୍ଭ ହୋଇଛି। ତମନ୍ଦୟା ହକି ଷ୍ଟାଡିୟମ୍ଠାରେ ଗତକାଲି ଅନୁଷ୍ଠିତ ପ୍ରଥମ ଲିଗ୍ ମ୍ୟାଚ୍ରେ ଭାରତ ଜାପାନକୁ 4-2 ଗୋଲ୍ରେ ପରାସ୍ତ କରିଥିଲା। ଗ୍ରେଟ୍ ବ୍ରିଟେନ୍ ତା'ର ପ୍ରଥମ ମ୍ୟାଚ୍ରେ ଗତକାଲି ଅଷ୍ଟ୍ରେଲିଆକୁ 3-1 ଗୋଲ୍ରେ ପରାସ୍ତ କରିଥିଲା। ଆଇସିସି ମହିଳା ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାର ଟାଇଟଲ୍ ହାସଲ ପାଇଁ ଆଜି ନ୍ୟୁଜିଲାଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ମୁକାବିଲା ହେବ। ଦୁବାଇରେ ଭାରତୀୟ ସମୟ ସନ୍ଧ୍ୟା 7:30 ଫାଇନାଲ୍ ମ୍ୟାଚ୍ ଖେଳାଯିବ। ନୂଆଦିଲ୍ଲୀଠାରେ ଆରମ୍ଭ ହେବାକୁ ଥିବା ଭାରତ ଜର୍ମାନୀ ପୁରୁଷ ଦ୍ୱିପାକ୍ଷିକ ହକି ପ୍ରତିଯୋଗିତା ପାଇଁ ଆଜି 22 ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ହରମନପ୍ରୀତ ସିଂହ ଅଧିନାୟକ ଏବଂ ବିବେକ ସାଗର ପ୍ରସାଦ ଦଳର ଉପଅଧିନାୟକ ରହିଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନୂଆଦିଲ୍ଲୀରେ ଆସନ୍ତା ମଙ୍ଗଳବାର ଦିନ ପଞ୍ଚମ ଜାତୀୟ ଜଳ ପୁରସ୍କାର 2023 ପ୍ରଦାନ କରିବେ ରାଷ୍ଟ୍ରପତି। ବାରାଣସୀ ଗସ୍ତ ଅବସରରେ ଆଜି ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ଆସନ୍ତାକାଲି ଆରମ୍ଭ ହେବ 2-ଦିନିଆ ସହରାଞ୍ଚଳ ଜମି ରେକର୍ଡ ସର୍ଭେରେ ଆଧୁନିକ ଜ୍ଞାନକୌଶଳର ଉପଯୋଗ ଶୀର୍ଷକ ଆନ୍ତର୍ଜାତିକ କର୍ମଶାଳା। ଇଣ୍ଡୋନେସିଆର ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେଲେ ପ୍ରବୋଓ ସୁବିଆଣ୍ଟୋ ଏବଂ ବେଙ୍ଗାଲୁରୁ ଟେଷ୍ଟରେ ଭାରତକୁ 8 ୱିକେଟ୍ରେ ପରାସ୍ତ କଲା ନ୍ୟୁଜିଲାଣ୍ଡ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।